ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ରାଜ୍ୟ ବିଜେପି ସରକାରଙ୍କର ଗୋଟିଏ ବଛର ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଓଡ଼ିଶା ଗସ୍ତି ଆସୁଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିକଶିତ ଓଡ଼ିଶା ଭିଜନ ଡକୁମେଣ୍ଟ 2036 ଉନ୍ମୋଚନ କରିବେ। ଇତାର ସହିତ 19,000 କୋଟି ଟଙ୍କାର 105 ପ୍ରକଳ୍ପର ଶିଳାନ୍ୟାସ ଆଉ ଉଦ୍ଘାଟନ କରିବେ। ରାଜ୍ୟର 70 ବର୍ଷରୁ ଏତକା ବୟସର ଲୋକକୁ ଆୟୁଷ୍ମାନ ବୟୋବନ୍ଦନ ଯୋଜନାଥି ସ୍ୱାସ୍ଥ୍ୟ କାର୍ଡ଼ ବାଣ୍ଟିବେ। ବରପୁତ୍ର ଆତିଥ୍ୟ ଗ୍ରାମ ଯୋଜନା ଆର୍କ୍ରୁଟ୍ ଅଧୀନଥି 100 ବିଦ୍ୟୁତ୍ ଚାଲିତ ବସ୍ ସେବାର ଶୁଭାରମ୍ଭ କରିବେ। ସେନ୍ତା ବୌଦ୍ଧ ଜିଲ୍ଲାକେ 3 ଟ୍ରେନ୍ ଚଳାଚଳର ଭିଲ୍ ଶୁଭାରମ୍ଭ କରିବେ। ଆଜି ଉପରବେଲା 3:40 ବାୟୁସେନାର ଗୋଟିଏ ସ୍ୱତନ୍ତ୍ର ବିମାନଥି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭୁବନେଶ୍ୱର ବିମାନ ବନ୍ଦରନ ପହଞ୍ଚିବେ। ବିମାନ ବନ୍ଦରଠାରୁ ତ୍ରିରଙ୍ଗା ଶୋଭାଯାତ୍ରାଥି କଳିଙ୍ଗ ଷ୍ଟାଡିୟମ୍ଠାରୁ ଜନତା ମଇଦାନକେ ଯିବେ। ଜନତା ମଇଦାନଠାରେ ହେବାରକେ ଥିବାର ସମାରୋହଟି 4:15 ପ୍ରଧାନମନ୍ତ୍ରୀ ଯୋଗ ଦେବେ। ରାଇଜେ ଡାଇରିଆ ଥିତି ଆୟତ ହେବାରକେ ଲାଗିଛେ। ହେଲେ ବି ଲୁକେ ସତର୍କ ରହିବାର ଜରୁରୀ ଆଏ ବୋଲି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଗଲାକାଲି ଡାଇରିଆ ଥିତିର ସମୀକ୍ଷା କରିକରି ମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍, ସରକାର ସବୁ ପ୍ରଭାବିତ ଇଲାକାମାନଙ୍କର ଉପରେ କଡ଼ା ନଜର ରଖିଛନ୍। ସଂକ୍ରମଣର ତୁର୍ତ୍ତି ମୁକାବିଲା ପ୍ରକ୍ରିୟା ଚାଲିଛି। କଟକ ଯାଜପୁର ଆଉ ଭଦ୍ରକକେ ବିଶେଷଜ୍ଞ ଦଲ ଯାଇକରି ସ୍ଥିତିର ଅନୁଧ୍ୟାନ କରୁଛନ୍। ସବୁ ଇଲାକାନ ପିଇବାର ପାନିର ସ୍ରୋତମାନଙ୍କର ବିଶୋଧନ ପ୍ରକ୍ରିୟା ଚାଲିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍।
ସିଚୁଏସନ୍ ଏବେ ଆମେ ଯାହା ଦେଖିଲୁ ଯେ ଡିକ୍ଲାଇନ୍ ମୋଡ଼୍ରେ ଅଛି ଏବଂ ସରକାର ଆକ୍ସନ୍ ମୋଡ଼୍ରେ ଅଛନ୍ତି ଏବଂ ଆମେ ନିର୍ଦ୍ଦେଶ ଦେଇଛୁ ଯେ ଡ୍ରିଙ୍କିଂ ୱାଟର ସୋର୍ସ ଯାହା ଅଛି ଯେଉଁ ଯେଉଁ ହଟ୍ସ୍ପଟ୍ ଏରିଆ ଯେଉଁ CSC PSC ଏରିଆ ଗୁଡ଼ାରେ ସେଥିରେ ଡିସ୍ଇନ୍ଫେକ୍ସନ୍ ଅଫ୍ ଦି ଡ୍ରିଙ୍କିଂ ୱାଟର ସୋର୍ସ ୱାର୍ଫୁଟିଂ ୱେରେ ତାକୁ ଆମେ ଡିସ୍ଇନ୍ଫେକ୍ସନ୍ କରୁଛୁ ଏବଂ ଯେଉଁ ଡ୍ରିଙ୍କିଂ ୱାଟର ସୋର୍ସ କୁ ଆମେ ଦେଖୁଛୁ ଯେ ଥରେ ଦୁଇଥର ଟେଷ୍ଟ କଲାପରେ ଯଦି ସେଠି ଆମେ କିଛି ଫାଇଣ୍ଡିଂସ ମିଳୁଛି ଇକୋଲାଇ ବ୍ୟାକ୍ଟେରିଆର ଆମେ ଦେଖୁଛୁ ତାକୁ ଆମେ ପୁରା ସିଲ୍ କରୁଛୁ।
ସାରା ପୃଥିବୀନ ଆଇବାକାଲ 11 ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ ହେବାରକେ ଥିବାର ଜାତୀୟ ସମାରୋହଟି ଯୋଗ ଦେବେ। ସମାରୋହଟି ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ଏକାସାଙ୍ଗେ 500,000 ଲୋକ ଯୋଗାଭ୍ୟାସ କରିକରି ବିଶ୍ୱ ରେକର୍ଡ କରବାରକେ ଯାଉଛନ୍। ସିଆଡ଼େ ଭାରତ ସହିତ ସାରା ପୃଥିବୀନ ଯୋଗ ଦିବସକେ ନେଇକରି ଉଷ୍ଣାକି ଦେଖାଦେଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଏହି ଅବସରରେ ଦେଶର 100 ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀନ ଆଉ 50 ସାଂସ୍କୃତିକ ସ୍ଥଳୀନ ଯୋଗ ଦିବସ ସମାରୋହ ଆୟୋଜନ କରବାରକେ ଘୋଷଣା କରିଛେ। ଫି ଛାତ୍ରଛାତ୍ରୀ ଜୀବନେ ଲକ୍ଷ୍ୟ ଧାରିଜ କରବାର ଉଚିତ ଆଉ ଶିକ୍ଷା ହିଁ ସେମାନଙ୍କୁ ତାଙ୍କ ଲକ୍ଷ୍ୟସ୍ଥଳକେ ପହଞ୍ଚାବା ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍। ଜନଜାତି ବିଦ୍ୟାର୍ଥୀ ଅନୁଭବ ଅଧ୍ୟୟନ ଯାତ୍ରାଥି ସାମିଲ ହୋଇଥିବାର ଛାତ୍ରଛାତ୍ରୀମାନଙ୍କୁ ଗଲାକାଲି ରାଜ୍ୟପାଳ ରାଜଭବନଠାରେ ଭେଟିକରି ସେମାନଙ୍କର ସାଙ୍ଗେ ବିଚାର ବିନିମୟ କରିଛନ୍। ସେମାନଙ୍କର ବିକାଶ ଲାଗି ରହିଥିବାର ଶିକ୍ଷାଗତ ଆଉ କଲ୍ୟାଣକାରୀ ଯୋଜନା ବାବଦେ ଛାତ୍ରଛାତ୍ରୀମାନେ ଜାଣିଛନ୍ କି ନାହିଁ ସେ ବାବଦେ ରାଜ୍ୟପାଳ ପଚାରି ବୁଝିଛନ୍। ଶିକ୍ଷାନୁଷ୍ଠାନ ଆଉ ସରକାରୀ ଚାକିରିଥି ଅନୁସୂଚିତ ଜନଜାତି ଲୁକର ଲାଗିଥିବାର ସଂରକ୍ଷଣ ବ୍ୟବସ୍ଥା ବାବଦେ ଭଲ ଭାବେ ଜାଣିବାର ଲାଗି ରାଜ୍ୟପାଳ ପରାମର୍ଶ ଦେଇଛନ୍। ସମ୍ବଲପୁରଠାରେ ମହାନଦୀ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ଥି ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର ତିଆରି କରବାର ପ୍ରସ୍ତାବକେ ମଞ୍ଜୁରୀ ମିଳିଛେ। ଜଲ ସମ୍ପଦ ବିଭାଗ ଅତିରିକ୍ତ ସଚିବ ଗଲାକାଲି ବାବଦେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖିକରି ସୂଚନା ଦେଇଛନ୍। ହୀରାକୁଦ ଡ୍ୟାମ୍ର ତଲ ଭାଗେ 13 ଦୂରେ ଥିବାର ଅଯୋଧ୍ୟା ସରୋବର ପାଖେ ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ ତିଆରି କରାଯିବା ବୋଲି ଚିଠିଟି ଉଲ୍ଲେଖ କରାଯାଇଛି। ବଲାଙ୍ଗୀର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟଠାରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟ ନନ୍ଦ ସେଠୀ ଶୁଭାରମ୍ଭ କରିଛନ୍। ଶିଶୁମାନଙ୍କୁ ପ୍ରାଥମିକ ଶିକ୍ଷା ବାଧ୍ୟତାମୂଳକ କରବାର ସଙ୍ଗେ ଶିଶୁ ଶ୍ରମିକ ପ୍ରଥା ବନ୍ଦ କରବାର ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ଶ୍ରୀ ସେଠୀ କହିଛନ୍। ସେନ୍ତା ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିଶୁ ଆଉ କିଶୋର ଶ୍ରମିକ ନିରୋଧ ସଚେତନତା କର୍ମଶାଳା ହୋଇଯାଇଛି। ଜିଲ୍ଲା ଶ୍ରମ ବିଭାଗ ତରଫ ଆୟୋଜିତ କର୍ମଶାଳାଟି ଜିଲ୍ଲାପାଳ ଶ୍ରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶିଶୁମାନଙ୍କର ଅଧିକାର ସୁରକ୍ଷା ଆଉ ଶିକ୍ଷା ଅଧିକାର ବାବଦେ ବୁଝାଇଛନ୍। ନୂଆପଡ଼ା ଜିଲ୍ଲା ପୁଲିସ ବିଭାଗ ତରଫ ନୂଆ ଅପରାଧିକ ଆଇନ କାର୍ଯ୍ୟକାରୀ ବାବଦ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ଆରକ୍ଷୀ ଅଧୀକ୍ଷକ ଜିଆର୍ ରାଘବେନ୍ଦ୍ର ରେଡ୍ଡି ଯୋଗ ଦେଇକରି ସଂଶୋଧିତ ଅପରାଧିକ ଆଇନ ବ୍ୟବସ୍ଥା ବାବଦେ ସଚେତନ କରିଥିଲେ। ରାଜ୍ୟର ବଡ଼ଭାଗୀ ଜାଗାନ ଲଘୁଚାପର ପ୍ରଭାବଟି ଆଜି ବର୍ଷା ଲାଗି ରହିଛି। ଝାରସୁଗୁଡ଼ା ସୁନ୍ଦରଗଡ଼ ଜିଲ୍ଲାନ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏସିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।